ആകാശവാണി. ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶର 14ଟି ଆସନ ପାଇଁ ଆସନ୍ତା 20 ତାରିଖରେ ମତଦାନ ଅନୁଷ୍ଠିତ ହେବ। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତରପ୍ରଦେଶର ବାରାଣସୀ ନିର୍ବାଚନ ମଣ୍ଡଳୀରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବିଭିନ୍ନ ସରକାରୀ ସଂସ୍ଥାର ଅଧିକାରୀ ଭାବେ ପରିଚୟ ଦେଇ ଅର୍ଥ ଦାବି କରୁଥିବା ବ୍ୟକ୍ତିବିଶେଷଙ୍କ ପ୍ରତି ସତର୍କ ରହିବାକୁ ଗୃହ ମନ୍ତ୍ରଣାଳୟର ପରାମର୍ଶ। ପାକ୍ ଅଧିକୃତ କାଶ୍ମୀରରେ ପାକିସ୍ତାନ ସେନାଙ୍କ ଗୁଳିମାଡ଼ରେ 4 ସାଧାରଣ ନାଗରିକଙ୍କ ମୃତ୍ୟୁ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ମୁକାବିଲା। ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶର 14ଟି ଆସନ ପାଇଁ ଆସନ୍ତା 20 ତାରିଖରେ ମତଦାନ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ଦେଶର ସବୁଠାରୁ ଚର୍ଚ୍ଚିତ ଆସନ ଲକ୍ଷ୍ନୌ ସଂସଦୀୟ କ୍ଷେତ୍ର ପାଇଁ ମତଦାନ ଅନୁଷ୍ଠିତ ହେବ। ବିଜେପି ଏହି ଆସନରେ 8 ଥର ନିର୍ବାଚନ ଜିତିଥିବାବେଳେ ବର୍ତ୍ତମାନର ସାଂସଦ ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ଆସନରେ କ୍ରମାଗତ 3ୟ ଥର ନିର୍ବାଚନ ଜିତିଛନ୍ତି। ସମାଜବାଦୀ ପାର୍ଟି ପକ୍ଷରୁ ଲକ୍ଷ୍ନୌ କେନ୍ଦ୍ର ବିଧାୟକ ରବିଦାସ ମେହତ୍ରଙ୍କୁ ଇଣ୍ଡିଆ ମେଣ୍ଟର ପ୍ରାର୍ଥୀ କରାଯାଇଛି। ବହୁଜନ ସମାଜବାଦୀ ପାର୍ଟି ସରୱାର ମଲ୍ଲିକଙ୍କୁ ଲୋକସଭା ପ୍ରାର୍ଥୀ ଭାବେ ନିର୍ବାଚନରେ ଅବତୀର୍ଣ୍ଣ କରାଇଛି। ଏହା ବ୍ୟତୀତ ଏହି ଲୋକସଭା ଆସନ ପାଇଁ ଅନ୍ୟ 7 ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ଲକ୍ଷ୍ନୌ ଲୋକସଭା ଆସନ ଅଧୀନରେ 5ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି। ଏଗୁଡ଼ିକ ହେଲା ପୂର୍ବ ଲକ୍ଷ୍ନୌ, ପଶ୍ଚିମ ଲକ୍ଷ୍ନୌ, କେନ୍ଦ୍ର ଲକ୍ଷ୍ନୌ, ଉତ୍ତର ଲକ୍ଷ୍ନୌ ଏବଂ କ୍ୟାଣ୍ଟ ବିଧାନସଭା ଆସନ। ଏହି ସଂସଦୀୟ କ୍ଷେତ୍ର ଅଧୀନରେ 39,33,017 ମତଦାତା ରହିଛନ୍ତି। ସେଥିମଧ୍ୟରେ 20,82,888 ପୁରୁଷ ଭୋଟର ଥିବାବେଳେ 18,49,960 ମହିଳା ଭୋଟର ଏବଂ 169 ଜଣ ଅନ୍ୟାନ୍ୟ ବର୍ଗର ମତଦାତା ରହିଛନ୍ତି। ଉତ୍ତରପ୍ରଦେଶରେ ଆଜି ସମସ୍ତ ରାଜନୈତିକ ଦଳର ବରିଷ୍ଠ ନେତାମାନେ ବିଭିନ୍ନ ସ୍ଥାନରେ ପ୍ରଚାର କରିଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆମେଥିର ମୁସିନ୍ଗଞ୍ଜଠାରେ ବିଜେପି ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ସ୍କୃତି ଇରାନୀଙ୍କ ପାଇଁ ପ୍ରଚାର କରିଛନ୍ତି। ଏ ଅବସରରେ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେଇ ଶ୍ରୀ ନଡ୍ଡା କହିଛନ୍ତି କରୋନା ସମୟରେ ରାଜ୍ୟର ଅର୍ଥନୀତି ବିଗିଡ଼ି ଯାଇଥିଲା, ତେବେ ଆମ ସରକାର ଏ ଦିଗରେ ସମସ୍ତ ପ୍ରକାରର ପଦକ୍ଷେପ ନେଇଥିଲେ। ସେହି ସମୟରେ କୌଣସି ବ୍ୟକ୍ତିଙ୍କୁ ଭୋକରେ ଶୋଇବା ପାଇଁ ଦିଆଯାଇ ନଥିଲା ଏବଂ ସରକାରଙ୍କ ପକ୍ଷରୁ ସମସ୍ତଙ୍କୁ ଖାଦ୍ୟଶସ୍ୟ ବଣ୍ଟନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଆମେଥିରେ ହୋଇଥିବା ର୍ୟାଲିରେ ଉଦ୍ବୋଧନ ଦେଇଥିଲେ। ବିଜେପି ନେତ୍ରୀ ଶ୍ରୀମତୀ ଇରାନୀ ଏହି ଆସନରେ କଂଗ୍ରେସ ପ୍ରାର୍ଥୀ କିଶୋରୀଲାଲ ଶର୍ମାଙ୍କ ବିରୁଦ୍ଧରେ ନିର୍ବାଚନ ଲଢୁଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି ଆମେଥିଠାରେ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେଇଛନ୍ତି। ସେହିପରି ଝାନ୍ସୀଠାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ମଧ୍ୟ ଏକ ମିଳିତ ର୍ୟାଲିରେ ଉଦ୍ବୋଧନ ଦେଇଛନ୍ତି। ଗୋରଖପୁର ନିକଟସ୍ଥ ଚୌରୀ ଚୌରା ଏବଂ ମହାରାଜଗଞ୍ଜଠାରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ମଧ୍ୟ ଏକ ର୍ୟାଲିରେ ଅଂଶଗ୍ରହଣ କରି କହିଛନ୍ତି କଂଗ୍ରେସ ଦଳ କ୍ଷମତାକୁ ଆସିଲେ କୃଷି କ୍ଷେତ୍ରରେ ଜିଏସ୍ଟି ଉଠାଇଦେବ। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତରପ୍ରଦେଶର ବାରାଣସୀ ନିର୍ବାଚନ ମଣ୍ଡଳୀରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଲୋକସଭା ନିର୍ବାଚନର 7ମ ତଥା ଅନ୍ତିମ ପର୍ଯ୍ୟାୟରେ ବାରାଣସୀରେ ମତଦାନ ହେବ ଏବଂ ଆଜି ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ରହିଥିଲା। ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପବିତ୍ର ଗଙ୍ଗାରେ ସ୍ନାନ କରି କାଶୀର କଟୱାଲସ୍ଥିତ କାଳଭୈରବଙ୍କ ଆଶୀର୍ବାଦ ଲାଭ କରିଥିଲେ। ପ୍ରାର୍ଥୀପତ୍ର ଦାଖଲ ଅବସରରେ ଚନ୍ଦ୍ରବାବୁ ନାଇଡୁ, ଏକନାଥ ସିନ୍ଧେ, ଜିତନରାମ ମାଝି, ସଞ୍ଜୟ ନିଷାଦ, ରାମଦାସ ଆଠୱାଲେଙ୍କ ସମେତ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ରାଜନାଥ ସିଂ ଏବଂ ହରଦୀପ ସିଂ ପୁରୀ ଉପସ୍ଥିତ ଥିଲେ। ଆଦର୍ଶ ନିର୍ବାଚନ ଆଚରଣ ବିଧି ଲାଗୁ ହେବାଠାରୁ ନିର୍ବାଚନ ଆୟୋଗଙ୍କ ପାଖକୁ ଆସିଥିବା 90% ଅଭିଯୋଗକୁ ସମାଧାନ କରାଯାଇଛି। ତେବେ କଂଗ୍ରେସ ଏବଂ ବିଜେପି ରାଜନୈତିକ ଦଳର କିଛି ଅଭିଯୋଗ ଆୟୋଗ ଅନୁଧ୍ୟାନ କରୁଛନ୍ତି। ନିର୍ବାଚନ ଆୟୋଗ କହିଛନ୍ତି ବିଭିନ୍ନ ରାଜନୈତିକ ଦଳ ଏବଂ ପ୍ରାର୍ଥୀମାନଙ୍କ ପକ୍ଷରୁ 425 ଅଭିଯୋଗ କରାଯାଇଥିଲା। କଂଗ୍ରେସ ଦଳର ନିର୍ବାଚନ ଇସ୍ତାହାରକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଯେଭଳି ଭାବେ ସମାଲୋଚନା କରିଛନ୍ତି ତାହାକୁ କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଖଣ୍ଡନ କରିଛନ୍ତି। ରମେଶ କହିଛନ୍ତି ଜିଡିପି ଅଭିବୃଦ୍ଧି ଏବଂ ନୂତନ ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ୟୁପିଏ ସରକାର ଏନ୍ଡିଏ ସରକାରଙ୍କଠାରୁ ଭଲ ସ୍ଥିତିରେ ଥିଲେ। ସେ କହିଛନ୍ତି ମୋଦି ସରକାରଙ୍କୁ ତୁଳନା କଲେ ୟୁପିଏ ସରକାରଙ୍କ ସମୟରେ ବିତ୍ତୀୟ ନିଅଣ୍ଟ ସର୍ବନିମ୍ନ ରହିଥିଲା। ବିଜେପି ସରକାର ସମୟରେ ବେକାରୀ ସମସ୍ୟା ଏବଂ ଦରଦାମ ବୃଦ୍ଧି ଘଟିଥିବା ନେଇ ଶ୍ରୀ ରମେଶ ଅଭିଯୋଗ କରିଥିଲେ। ଅପରପକ୍ଷରେ ବିଜେପି ନେତା ନିର୍ମଳା ସୀତାରମଣ କଂଗ୍ରେସ ଦଳର ନ୍ୟାୟପତ୍ର ଇସ୍ତାହାରକୁ ସମାଲୋଚନା କରି କହିଛନ୍ତି କଂଗ୍ରେସ ଲୋକମାନଙ୍କୁ କେବଳ ଉଚ୍ଚାଭିଳାଷୀ ହେବାର ସ୍ୱପ୍ନ ଦେଖାଉଛି। ଦେଶର ଅର୍ଥନୀତିକୁ ନିମ୍ନଗାମୀ ନ କରି ଋଣ କିମ୍ବା ଟିକସ ନ ବଢ଼ାଇ କଂଗ୍ରେସ ଦେଶର ଆର୍ଥିକ ପରିଚାଳନା କରିବା ପାଇଁ କେଉଁ ନୀତି ଆପଣାଇବ ତାହା ପ୍ରକାଶ କରିବା ପାଇଁ ସେ ରାହୁଲ ଗାନ୍ଧୀଙ୍କୁ ଆହ୍ୱାନ ଦେଇଛନ୍ତି। ନିଜକୁ ସିବିଆଇ ପୁଲିସ୍ ନିଶା ନିବାରଣ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଭଳି ସଂସ୍ଥାର ଅଧିକାରୀ ଭାବେ ପରିଚୟ ଦେଉଥିବା ବ୍ୟକ୍ତିବିଶେଷଙ୍କ ପ୍ରତି ସତର୍କ ରହିବାକୁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି। ମନ୍ତ୍ରଣାଳୟ କହିଛି ଜାତୀୟ ସାଇବର ଅପରାଧ ରିପୋର୍ଟିଂ ପୋର୍ଟାଲ୍ରେ ହସ୍ତଗତ ହୋଇଥିବା ଏକାଧିକ ଅଭିଯୋଗ ଅନୁଯାୟୀ ସାଇବର ଅପରାଧୀମାନଙ୍କୁ ନିଜକୁ ବିଭିନ୍ନ ସରକାରୀ ସଂସ୍ଥାର ଅଧିକାରୀ ଭାବେ ପରିଚୟ ଦେଇ ଲୋକମାନଙ୍କୁ ଧମକ ଚମକ ବ୍ଲାକ୍ମେଲିଂ ଶୋଷଣ ଏବଂ ଡିଜିଟାଲ୍ ଠକେଇ ମାଧ୍ୟମରେ ଅର୍ଥ ଆଦାୟ କରୁଛନ୍ତି। ଅନ୍ଲାଇନ୍ ମାଧ୍ୟମରେ ଏହି ସଂଗଠିତ ଅର୍ଥନୈତିକ ଅପରାଧକୁ ସୀମାପାର ସାଇବର ଅପରାଧୀମାନେ ସଂଘବଦ୍ଧ ଭାବରେ ପରିଚାଳନା କରୁଛନ୍ତି। ଏ ପ୍ରକାରର ଆର୍ଥିକ ଶୋଷଣର ଶିକାର ହେଉଥିବା ଲୋକମାନେ ଆରମ୍ଭରୁ ସାଇବର ଅପରାଧର ହେଲ୍ପଲାଇନ୍ ନମ୍ଘର 1930 ଏବଂ www.cybercrime.gov.in ର ସହଯୋଗ ନେବା ପାଇଁ ମନ୍ତ୍ରଣାଳୟ ପରାମର୍ଶ ଦେଇଛି। ପାକ୍ ଅଧିକୃତ କାଶ୍ମୀରରେ ପାକିସ୍ତାନ ସେନାଙ୍କ ଗୁଳିମାଡ଼ରେ 4 ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବାବେଳେ 100 ଜଣରୁ ଅଧିକ ଆହତ ହୋଇଛନ୍ତି। ଗତ ଶୁକ୍ରବାରଠାରୁ ହଜାର ହଜାର ବିକ୍ଷୋଭକାରୀ ରାଜରାସ୍ତାରେ ଆସି ଉଚ୍ଚ ଦରଦାମ ବୃଦ୍ଧିକୁ ବିରୋଧ କରି ବିକ୍ଷୋଭ କରୁଛନ୍ତି। ପୁଲିସ୍ ବିକ୍ଷୋଭକାରୀମାନଙ୍କୁ ଘୋଡ଼ାଇବା ବେଳେ ସେମାନଙ୍କ ମଧ୍ୟରେ ସଂଘର୍ଷ ଉପୁଜିଥିଲା। ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ପାକିସ୍ତାନ ସରକାରଙ୍କ ପକ୍ଷରୁ ସେଠାରେ 144 ଧାରା ଜାରି କରାଯିବା ସହ ସ୍କୁଲ୍ ସାଧାରଣ ପରିବହନ ଏବଂ ବ୍ୟବସାୟ ପ୍ରତିଷ୍ଠାନକୁ ବନ୍ଦ ରଖାଯିବା ସହ ମୋବାଇଲ୍ ଯୋଗାଯୋଗ ଉପରେ କଟକଣା ଲଗାଯାଇଛି। ପ୍ରସାର ଭାରତୀ ଅଧ୍ୟକ୍ଷ ନବନୀତ ସେହଗଲ ଆଜି ନୂଆଦିଲ୍ଲୀସ୍ଥିତ ଆକାଶବାଣୀ ମୁଖ୍ୟାଳୟ ପରିଦର୍ଶନ କରି ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ଶ୍ରୀ ସେହଗଲ ଏ ଅବସରରେ ନ୍ୟୁଜ୍ ସର୍ଭିସ୍ ଡିଭିଜନର ଅଧିକାରୀମାନଙ୍କ ସହ ଆଲୋଚନା କରିବା ସହ କାର୍ଯ୍ୟକ୍ରମ ଏବଂ ଇଞ୍ଜିନିୟରିଂ ବିଭାଗର ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ଆକାଶବାଣୀରେ ଦେଖାଯାଉଥିବା ବିଭିନ୍ନ ସମସ୍ୟାକୁ କିଭଳି ସମାଧାନ କରାଯିବ ସେ ଦିଗରେ ପଦକ୍ଷେପ ନେବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି। ଆକାଶବାଣୀର ଗୁଣବତ୍ତା ବଜାୟ ରଖିବା ପାଇଁ କି ପଦକ୍ଷେପ ନିଆଯିବ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଆକାଶବାଣୀକୁ ଅଧିକ ପ୍ରଭାବଶାଳୀ ସହଜଲବ୍ଧ ଏବଂ ପ୍ରତିଷ୍ଠିତ ଅନୁଷ୍ଠାନରେ ପରିଣତ କରିବାକୁ ସେ ସମସ୍ତଙ୍କୁ ଆହ୍ୱାନ କରିଥିଲେ। ଆକାଶବାଣୀ କିଭଳି ଅଧିକ ଶ୍ରୋତାମାନଙ୍କ ପାଖରେ ଡିଜିଟାଲ୍ ମିଡିୟମ୍ ମାଧ୍ୟମରେ ପହଞ୍ଚପାରିବ ସେ ଦିଗରେ ଆଲୋଚନା କରିଥିଲେ। ଶ୍ରୀ ସେହଗଲ ମୁଖ୍ୟାଳୟର ସମ୍ଭାଦ ବିଭାଗ ମଧ୍ୟ ପରିଦର୍ଶନ କରିଥିଲେ। ଲିବରେସନ୍ ଟାଇଗର ଅଫ୍ ତାମିଲ ଏଲାନ୍ ଏଲ୍ଟିଟିଇ ଉପରେ ଲଗାଯାଇଥିବା କଟକଣାକୁ କେନ୍ଦ୍ର ସରକାର ଆହୁରି 5 ବର୍ଷ ପାଇଁ ବୃଦ୍ଧି କରିଛନ୍ତି। ଗୃହ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ବିଜ୍ଞପ୍ତିରେ ଦର୍ଶାଯାଇଛି କେନ୍ଦ୍ର ସରକାର ଭାରତର ସାର୍ବଭୌମତ୍ୱ ଓ ଅଖଣ୍ଡତାକୁ ବଜାୟ ରଖିବା ପାଇଁ ଏହି ପଦକ୍ଷେପ ନେଇଛନ୍ତି। କେରଳର ପଠାନାପତିତା ଏବଂ ଇଡୁକି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଭାରତୀୟ ପାଣିପାଗ ବିଭାଗ ଅରେଞ୍ଜ ଆଲର୍ଟ ଜାରି କରିଛି। ରାଜ୍ୟର 8 ଜିଲ୍ଲାରେ ମଧ୍ୟ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ବିଭାଗ ପକ୍ଷରୁ ୟେଲୋ ଆଲର୍ଟ ଜାରି କରାଯାଇଛି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏ ସମ୍ପର୍କରେ ଆଜି ଏକ ସତର୍କ ସୂଚନା ଜାରି କରି ପ୍ରବଳ ବର୍ଷା ଜନିତ ବନ୍ୟା ଆଶଙ୍କା ଥିବାରୁ ଜନସାଧାରଣ ପାହାଡ଼ିଆ ଅଞ୍ଚଳକୁ ରାତିରେ ଯାତାୟତ ନ କରିବା ପାଇଁ ପରାମର୍ଶ ଦେଇଛି। ସେହିପରି ବର୍ଷା ଜନିତ ବନ୍ୟାଜଳ ନିଷ୍କାସନ ପାଇଁ ଡ୍ୟାମ୍ଗୁଡ଼ିକରୁ ପାଣି ଛଡ଼ାଯିବାକୁ ଥିବାରୁ ନଦୀ ତଳ ଅଞ୍ଚଳରେ ରହୁଥିବା ଲୋକମାନେ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ପରାମର୍ଶ ଦିଆଯାଇଛି। ଆଇପିଏଲ୍ କ୍ରିକେଟ୍ରେ ଆଜି ନୂଆଦିଲ୍ଲୀଠାରେ ଆଉ କିଛି ସମୟ ପରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ମୁକାବିଲା ହେବ। ଟସ୍ ଜିତି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଦଳ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପଭି ନେଇଥିବା ସୂଚନା ମିଳିଛି। ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶର 14 ଆସନ ପାଇଁ ଆସନ୍ତା 20 ତାରିଖରେ ମତଦାନ ଅନୁଷ୍ଠିତ ହେବ। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତରପ୍ରଦେଶର ବାରାଣସୀ ନିର୍ବାଚନ ମଣ୍ଡଳୀରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବିଭିନ୍ନ ସରକାରୀ ସଂସ୍ଥାର ଅଧିକାରୀ ଭାବେ ପରିଚୟ ଦେଇ ଅର୍ଥ ଦାବି କରୁଥିବା ବ୍ୟକ୍ତିବିଶେଷଙ୍କ ପ୍ରତି ସତର୍କ ରହିବାକୁ ଗୃହ ମନ୍ତ୍ରଣାଳୟର ପରାମର୍ଶ। ପାକ୍ ଅଧିକୃତ କାଶ୍ମୀରରେ ପାକିସ୍ତାନ ସେନାଙ୍କ ଗୁଳିମାଡ଼ରେ 4 ସାଧାରଣ ନାଗରିକଙ୍କ ମୃତ୍ୟୁ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ମୁକାବିଲା।